ଗଳ୍ପ ଆକାଶଦୀପ, ଗାଳ୍ପିକ ରବୀନ୍ଦ୍ର ନାରାୟଣ ମିଶ୍ର। ଧୀରେ ଧୀରେ ଚକୋଲେଟ୍ ରଙ୍ଗର ମଟରଟି ବଙ୍ଗଳା ଫାଟକ ପାର ହୋଇଗଲା। ସୁରଭି ଦୁଆର ମୁହଁରୁ ଫେରି ଆସିଲା। ସୋଫା ଉପରେ ଅନ୍ୟ ମନସ୍କ ଭାବରେ ବସିପଡ଼ିଲା ସୁରଭି। ଆଗରେ ଟଙ୍ଗା ହୋଇଛି ସ୍ୱାମୀଙ୍କର ଫଟୋ। ତା ବାହାଘର ବେଳେ ଏ ଫଟୋଟି ଉଠିଥିଲା। ସେଇ କେତେ ବର୍ଷ ତଳର ସୁରଭି ଆଜି ହୋଇଯାଇଛି ବୋହୁ। ତାର ଜୀବନଧାରା ଆଜି ଆଉ ଗୋଟିଏ ଜୀବନଧାରା ସହିତ ସମାନ୍ତରାଳ ଭାବରେ ଗତି କରି ଚାଲିଛି। କାଲି ପରି ଲାଗୁଛି ଏଇ ସତେ ଯେମିତି କାଲି ତାଙ୍କ ବାପାଙ୍କ କୋଠାରେ ବାହାଘରର ମହୋତ୍ସବ ବଢ଼ିଥିଲା। ସେ ଏଇ ବଙ୍ଗଳାକୁ ଆସିଥିଲା ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ରକାନ୍ତଙ୍କର ସହଧର୍ମିଣୀ ହୋଇ। ଚାକରାଣୀ ପଶି ଆସିଲା ଘର ଭିତରକୁ। ସୁରଭିର ଚିନ୍ତାଧାରାରେ ବାଧା ପଡ଼ିଲା। ଧୀରେ ଧୀରେ ସେ କହିଲା, ମା, ବାବୁ ଯେଉଁ ଲଞ୍ଚରେ ଚଢ଼ି ବନ୍ୟା ଦେଖିବାକୁ ଯାଇଥିଲେ, ସେ ଲଞ୍ଚର ଡ୍ରାଇଭର ତୁମକୁ କାହିଁକି ଦେଖିବାକୁ ଚାହୁଁଛି ମା, ସେ ବାହାରେ ଅପେକ୍ଷା କରିଛି। ବିରକ୍ତ ହୋଇ ଉଠିଲା ସୁରଭି। ପ୍ରତିଦିନ ଚପରାସୀଠାରୁ ଆରମ୍ଭ କରି କଚେରୀର ବଡ଼ ବଡ଼ ହାକିମ ପର୍ଯ୍ୟନ୍ତ ସବୁଦିନେ ତାର ସରଳତାର ସୁଯୋଗ ଉଣ୍ଡି ବଙ୍ଗଳାକୁ ଦୌଡ଼ି ଆସନ୍ତି। ଆଉ ପାଇଥିବା ଦଣ୍ଡରୁ ଟିକିଏ ରିହାତି ପାଇବାକୁ ତା ପାଖରେ କେତେ ଅନୁନୟ ବିନୟ କରନ୍ତି। ସୁରଭିର ସରଳ ହୃଦୟଟି ଦୟାରେ ତରଳି ଯାଏ। ସେ ଚନ୍ଦ୍ରକାନ୍ତଙ୍କୁ ଅନୁରୋଧ କରି ଏମାନଙ୍କୁ ରକ୍ଷା କରେ। ଗୋଟିଏ ଅଧେ ହେଲେ ଅଲଗା କଥା, ପ୍ରତିଦିନ ଏଇଥିରୁ ଗୋଟିଏ ରଫା କରି କରି ସୁରଭି ବିରକ୍ତ ହୋଇପଡ଼ିଲାଣି। ଗସ୍ତରେ ଯାଇଥିଲା ବେଳେ ବୋଧହୁଏ କର୍ତ୍ତବ୍ୟରେ ଅବହେଳା କରିଥିବ, ଆଉ ତାର ପ୍ରତିକାର ପାଇଁ ସ୍ୱାମୀ ଦଣ୍ଡବିଧାନ କରିଥିବେ। ସେଇଥିରୁ ଟିକେ ରିହାତି ପାଇବା ପାଇଁ ସେ ଦୌଡ଼ି ଆସିଥିବ। ଚିଡ଼ି ଉଠି ସୁରଭି କହିଦେଲା, ଯା କହିଦେବୁ, ମୋର ଏଖିଣି ଶୁଣିବାକୁ ବେଳ ନାହିଁ। ଫେରିଗଲା ଚାକରାଣୀ। ସୁରଭି ଟିକେ ଶାନ୍ତିରେ ନିଶ୍ୱାସ ମାରିଲା। ଅଳସ ଆଖି ତାର ମୁଦି ହୋଇ ଆସୁଥିଲା। ଚନ୍ଦ୍ରକାନ୍ତଙ୍କ ଅନୁପସ୍ଥିତି ତାକୁ ଭୀଷଣ ଆଘାତ ଦିଏ ଏଇ ଅଫିସ ବେଳଟା ଭିତରେ। ମା, କିଏ? ଚମକି ପଡ଼ିଲା ସୁରଭି। ସେଇ ଚାକରାଣୀ ଆସିଛି, କ'ଣ ଗୋଟାଏ କହିବା ପାଇଁ ଆସିଥିଲେ ହେଁ, ଭୟରେ ତାର ପାଟି ଫିଟୁ ନାହିଁ। ସୁରଭି ଟିକେ ନରମିଗଲା, ପଚାରିଲା, କ'ଣ କହୁନୁ? ସେଇ ଲଞ୍ଚ ଡ୍ରାଇଭର ମା, ମୁଁ ତାକୁ ମନା କଲାରୁ ସେ କହୁଛି ଯେ ତାର କିଛି ଦରକାର ନାହିଁ, କ'ଣ ଗୋଟାଏ ଚିଠି ଆଣିଛି, ମାଙ୍କୁ ଦେଇ ଚାଲିଯିବ। ଆଶ୍ଚର୍ଯ୍ୟରେ ଚାହିଁ ରହିଲା ସୁରଭି, ଲଞ୍ଚ ଡ୍ରାଇଭର ତା ପାଖକୁ କି ଚିଠି ଆଣିଛି? ଚାକରାଣୀଙ୍କୁ ଚାଲ କହି ସୁରଭି ତା ପଛେ ପଛେ ଗଲା। ବଙ୍ଗଳା ପାହାଚ ଉପରେ ବୁଢ଼ା ଡ୍ରାଇଭର ବସିଥିଲା। ଦେଖୁ ଦେଖୁ ଉଠିପଡ଼ି ମୁଣ୍ଡିଆଟିଏ ପକାଇ ଛିଣ୍ଡା ଜାମାର ପକେଟ ଭିତରୁ ସେ ଚିଠିଟି ବାହାର କଲା। ମା, ବାବୁଙ୍କ ସାଙ୍ଗରେ ଧୋଇଆ ଜାଗାକୁ ବଢ଼ି ଡ୍ୟୁଟିରେ ଯାଇଥିଲି। ହରିପୁର ଗାଁରେ ବାବୁ କ୍ୟାମ୍ପ ପକାଇଥିବା ବେଳେ ମୋତେ ଜଣେ ଗାଁବାଲା ଡାକିନେଲା ଗୋଟିଏ ଘରକୁ। ଘରର ତିନି କାନ୍ଥ ପଡ଼ିଯାଇଥାଏ, ବଢ଼ି ପାଣିରେ ଘର ତଳ ସନ୍ତେଇ ଯାଇଥାଏ। ସେଇ ଘରୁ ଜଣେ ବୋହୁ ମୋତେ ଏ ଚିଠି ଦେଲା ଆପଣଙ୍କୁ ଦେବା ପାଇଁ। ମୋତେ ଦେବା ପାଇଁ ଦେଲା? ହଁ ମା, ମୋତେ ପଚାରିଲା, ତୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଘର ଦେଖିଛୁ? ମୁଁ ହଁ କହିବାରୁ ସେ ମୋତେ ଏଇ ଚିଠିଟି ବଢ଼େଇ ଦେଇ କହିଲା, ତାଙ୍କ ସ୍ତ୍ରୀ ସୁରୁକୁ ଏ ଚିଠିଟି ଦେଇଦେବୁ। ସେ ମୋତେ ରାଣ ନିୟମ ଦେଇ କହିଥିଲା ଏ ଚିଠି ଆପଣଙ୍କ ହାତକୁ ଦେବା ପାଇଁ, ତେଣୁ ଘେନି ଆସିଥିଲି। ରାଗିବେନି ମା, ମୋତେ ମାଫ କରିବେ। ଓଳଗି ହୋଇ ବୁଢ଼ା ଡ୍ରାଇଭର ଚାଲିଗଲା। ସନ୍ଦେହ ଜାଲରେ ଘୁରି ବୁଲିଲା ସୁରଭିର ମନ। ତରତର ହୋଇ ଶୋଇବା ଘର ଭିତରକୁ ପଶି ଆସିଲା ସୁରଭି। ଚିଠିଟାର ଶେଷକୁ ଚାହିଁଲା, ରେଣୁ ଲେଖା ଅଛି। ସନ୍ଦେହର ଛାଇ ଉଭେଇ କଲା। ସ୍କୁଲ ସଙ୍ଗିନୀ ରେଣୁ ତାହେଲେ ଏ ଚିଠି ଦେଇଛି? ରେଣୁ ସେଠାକୁ କେମିତି ଗଲା? ଚିଠିଟିକୁ ପଢ଼ିଗଲା ସୁରଭି। ସୁରୁଲୋ, ମୋର ସ୍ନେହ ନେବୁ, ମୋ କଥା ତୋର ଆଉ ମନେ ଥିବ କି ନାହିଁ ଜାଣିପାରୁ ନାହିଁ, ହେଲେ ଏ ଚିଠିଟି ଟିକେ ମୂଳରୁ ଶେଷ ଯାଏଁ ପଢ଼ିବୁ, ତେବେ ଯାଇ ପୁରା ଜାଣିପାରିବୁ। ସ୍କୁଲ କଥା ତୋର ପୁରା ମନେ ନଥିଲେ ବି ଝାପ୍ସା ହୋଇ ମନେ ଥିବ, ମନ ଗହନରୁ ପୁରା ପୋଛି ହୋଇଯାଇ ନଥିବ। ମନେ ଥିବ କ୍ଲାସରେ ଯେଉଁ ରେଣୁକୁ ତୁ ଦିନେ ନ ଦେଖିଲେ ପାଗଳିନୀ ହୋଇଯାଉଥିଲୁ? ମୁଁ ସେଇ ରେଣୁ ଯାହାକୁ ତୋରି ପାଖରେ ବସିବାକୁ ଦେଇ କେତେ ବଡ଼ ଲୋକ ଝିଅଙ୍କ ମରମ ଜ୍ୱାଳା ଟାହୁଲି ଟାପରାରୁ ରକ୍ଷା କରୁଥିଲୁ, ମୁଁ ସେହି ତୋର ରେଣୁ। ମନେ ଥିବ ତୋର ସେଦିନ ଯେତେବେଳେ ଶୁଭ୍ରା ହାତରୁ ମୁଦିଟିକୁ ମୋ ହାତର କେଉଁ ଆଙ୍ଗୁଠିକୁ ହେଉଛି ଦେଖିବା ବୋଲି କହି ମୁଁ ନେଇ ଆସିଥିଲି, ଆଉ ଶୁଭ୍ରା ସେତେବେଳେ କହିଲା, ପରମୁଦି ପରଖିଲେ ମନର ସାଦ ମେଣ୍ଟି ଯାଏନି, ଆଉ ପରଲୁଗା ପିନ୍ଧି ହାଟକୁ ଗଲେ ଶୋଭା ପାଏନି। ତୋର ତ ନିଜର ମୁଦିଟିଏ ପିନ୍ଧିବାର ଶକ୍ତି ନାହିଁ, ପରମୁଦି ଦେଖି ପରଖିବୁ କିଆଁ ରେଣୁ? ତୁ ସେତେବେଳେ ଚୁପ୍ ରହିଲୁ ନାହିଁ, ତାରି ମୁହଁରେ ତୁ ଜବାବ ଦେଲୁ, ଶୁଭ୍ରା, ରେଣୁ ଗରିବ ବୋଲି ତୁ ଜାଣିସୁଦ୍ଧା କଟା ଘାରେ ଚୂନ ଦେଉଛୁ, ମୁଦିଟିଏ ପିନ୍ଧିଲେ ହୃଦୟର ପରିବର୍ତ୍ତନ ହୋଇଯାଏ ନାହିଁ। ରେଣୁର ହୃଦୟ ଅଛି, ତୋଭଳି ପଥର ବସା ମୁଦି ନଥାଇପାରେ, ମାତ୍ର ତୁ ହୃଦୟହୀନା। ସେଇଦିନ ସ୍କୁଲରେ ତା ସାଙ୍ଗରେ ତୋର ମନର ମେଳ ରହିଲା ନାହିଁ। ଶୁଭ୍ରା ଆଉ ତା ଭଳିଆ କେତେ ଝିଅଙ୍କୁ ଅପମାନ ଦେଇ ମୋ ମୁହଁରେ ହସ ଖେଳାଇବାକୁ ତା ଆର ଦିନ ତୁ ମୋ ହାତରେ ଠିକ୍ ସେମିତିଆ ଗୋଟିଏ ନାଲି ପଥର ବସା ମୁଦି ପିନ୍ଧାଇ ଦେଇଥିଲୁ। ସାରା ଜୀବନ ପାଇଁ ତା ସହିତ ସମ୍ପର୍କ ତୁଟାଇ ଦେଲୁ। କେବଳ ମୋରି ପାଇଁ ସିନା ତୁ ଶୁଭ୍ରା ଭଳି କେତେ ଝିଅଙ୍କ ସାଙ୍ଗ ହୋଇପାରିଲୁ ନାହିଁ। ସୁରୁ, ତୋର ମନେ ଥିବ, ତୋ ପାଇଁ ଯାହା ତୁମ ବାପା ଆଣନ୍ତି ତୁ ମୋ ପାଇଁ ବି ଅଳି କରି ଗୋଟିଏ ଗୋଟିଏ ନେଇ ଆସୁ। ଖେଳ ଛୁଟି ବେଳେ ତୋ ପାଇଁ ଆସିଥିବା ଜଳଖିଆ ବି ସମାନ ଦୁଇ ଭାଗ ହୁଏ। ମୁଁ ଯେତେ ମନା କଲେ ବି ତୁ ତୋର ଦରଦି କଣ୍ଠରେ କହୁ, ରେଣୁ ତୁ ମୋତେ କ'ଣ ନିଜର ବୋଲି ଭାବୁନୁ? ମୁଁ କ'ଣ ତୋର କେହି ନୁହେଁ? ତୋ ଆଖିରେ ଲୁହ ମୁଁ ସହିପାରେ ନାହିଁ, ତୋ ଇଚ୍ଛାରେ ବାଧା ଦିଏନି। ତୋରି ପାଇଁ ମୁଣ୍ଡ କଣ୍ଟାଠୁ ଆରମ୍ଭ କରି ଶାଢ଼ୀ ପର୍ଯ୍ୟନ୍ତ ମୋର କେଉଁଥିରେ ବି ଅଭାବ ନଥାଏ। ମୋଟରେ କହିଲେ ତୁ ଯେମିତି ମୋତେ ଠିକ୍ ସେମିତି କରି ସବୁ ଆଗରେ ଦେଖାଇବାକୁ ଚେଷ୍ଟା କରୁଥିଲୁ ତୁ। ସ୍କୁଲ ଦିନଗୁଡ଼ିକ କୌଣସି ମୋତେ ଗଡ଼ିଗଲା, ତାପରେ କଲେଜ ଗଲୁ ତୁ, ଆଉ ତୋର ପ୍ରାଣର ନିର୍ମାଖୀ ରେଣୁ ବାହା ହେଲା ଏଇ ହରିପୁର ସ୍କୁଲର ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତଙ୍କୁ। କଲେଜ ଜୀବନରେ ଧନୀ ପୁତ୍ର ଚନ୍ଦ୍ରକାନ୍ତଙ୍କ ଗୃହପତ୍ନୀ ହୋଇଗଲୁ ତୁ। ସେଦିନ ତୁମ ଦୁହିଁଙ୍କ ଫଟୋ ଖବରକାଗଜରେ ଦେଖିବାକୁ ପାଇଥିଲି ଲୋ ସୁରୁ। ସେଦିନ ତୋ ଫଟୋ ଦେଖି ମନେ ମନେ କେତେ ଯେ ଆନନ୍ଦ ଅନୁଭବ କରିଥିଲି ତାର ଠିକଣା ନାହିଁ। ଫଟୋରେ ତୋ ମୁହଁରେ ହସ ଉକୁଟି ଉଠୁଥିଲେ ବି ତୁ ତାକୁ କୌଣସି ମତେ ଲୁଚେଇଥିଲୁ ନୁହେଁ ଲୋ। ବିବାହର 2 ବର୍ଷ ପରେ କୋଳରେ ମୋର ଗୋଟିଏ ସନ୍ତାନ ଲାଭ କଲି, ମାତ୍ର ଭାଗ୍ୟଚକ୍ର ଆଉ ସମତଳ ପଥରେ ଗଡ଼ିଲା ନାହିଁ। ଦୁଃଖର ପଥର ଭାଗ୍ୟଚକ୍ରକୁ ମୋର ଦୋହଲାଇଥିଲା। 3 ବର୍ଷ ନ ପୁରୁଣୁ ସେ ଅନ୍ଧ ହୋଇଗଲେ। ମଣିଷ ଜୀବନର 2 ଅମୂଲ୍ୟ ସମ୍ପଦ ତାଙ୍କର ନଷ୍ଟ ହୋଇଗଲା। ଘରୋଇ ସ୍କୁଲରୁ ତାଙ୍କୁ ବିଦାୟ ନେବାକୁ ହେଲା। 4 ମାସରେ ଦୁଃଖ କଷ୍ଟର ସଂସାର ଟଳି ପଡ଼ିଲା। ମୋ ଜୀବନର ଆଉ ଏକ ଆଶ୍ରୟ ବାପା ଆଉ 2 ଭାଇ ନିୟତିର ଚକ ତଳେ ଚିପି ହୋଇଗଲେ। ସେ ମୋ ଅଜ୍ଞାତରେ କଟକ ଚାଲିଗଲେ ଆଖି ଭଲ କରିବା ପାଇଁ। ଦିନେ ସକାଳେ ତାଙ୍କ ଚିଠିରୁ ଜାଣିଲି ସେ ଘର ଛାଡ଼ି ଚାଲିଯାଇଛନ୍ତି। ସେଥିରେ ଲେଖା ଅଛି, ରେଣୁଲୋ ଆଖି 2 ନଥିବାରୁ ମୁଁ ତୁମମାନଙ୍କର କୌଣସି କାମରେ ଲାଗିପାରିବି ନାହିଁ, ଆଖି ଭଲ କରିବାକୁ ମୁଁ ଯାଉଛି, ଭଲ ହେଲେ ପୁଣି ଫେରି ଆସିବି। ସୁରୁ, ମୋ କପାଳର ସିନ୍ଦୁର ଗାର ମଉଳି ପଡ଼ିଲା। କେଉଁ ଏକ ଧନୀ ଯୁବକଙ୍କ ମଟର ଚକ ତଳେ ଚାପି ହୋଇ ତାଙ୍କ ଜୀବନ ଦୀପ ଲିଭିଗଲା, ଆଉ ତୋ ଆଦରର ରେଣୁ ହାତରୁ ପତିବ୍ରତାର ସନ୍ତକ ସ୍ୱରୂପ କାଚଗୁଡ଼ିକ କାଢ଼ି ଦିଆଗଲା, ଆଉ ତାରି ସାଥିରେ ତୋ ଦେଇଥିବା କଙ୍କଣ ବି କଢ଼ା ହୋଇଗଲା। ଏତିକିରେ ବି ଭାଗ୍ୟର ଖେଳ ସରିଲା ନାହିଁ। ମା ଆଉ ପୁଅ କୌଣସି ମତେ ଗୁଜୁରାଣ ମେଣ୍ଟାଉଥିଲୁ ତାଙ୍କ ବାପାଙ୍କର 2 ମାଣ ନଈକୂଳ ଜମିରୁ। ଆଜିକୁ 4 ବର୍ଷ ହେବ ପରଘରେ କାମ କରି ତୋରି ସ୍ନେହର ରେଣୁ ତାର 5 ବର୍ଷର ପର ଲାଗିନଥିବା ଚଢ଼େଇ ଛୁଆକୁ ନେଇ ସଂସାର ଚଳାଉଥିଲା। ଏ ବର୍ଷର ପ୍ରଥମ ବଢ଼ିରେ ଆମ ଜମି ସବୁ ଧୋଇ ହୋଇଗଲା। ଦ୍ୱିତୀୟ ବଢ଼ିରେ ଆମର ସନ୍ତକ 2 ମାଣ ଜମି ଉପରେ ବାଲିଚର ମାଡ଼ିଗଲା। ସୁରୁ, ଯାହା ଘରେ କାମ କରି ପେଟ ପୋଷୁଥିଲି ସେ ବି କିଏ କୁଆଡ଼େ ଭାସିଗଲେ। ଗାଁରେ ଆଉ ଗୋଟିଏ ବୋଲି ଘର ନାହିଁ। ମୋ କୁଡ଼ିଆର 3 କାନ୍ଥ ବି ପଡ଼ିଯାଇଛି। କାଲି ମୋ ଧନ ଦୌଡ଼ି ଆସି କହିଲା, ବୋଉ ଚାହିଁଲୁ? ଛିଣ୍ଡା କନା ବଦଳରେ ତା ଦେହରେ ଦାମିକା କନାର ପୋଷାକ ଥିଲା। ମୋ ପ୍ରଶ୍ନର ଉତ୍ତରରେ ଦୁଃଖୀଧନ କହିଲା, ଜିଲ୍ଲା ମାଜିଷ୍ଟର ଦେଇଛନ୍ତି ବୋଉ, ସେ ଭାରି ଭଲ ଲୋକ, ମାଷ୍ଟ୍ରେ ଯେମିତି କହିଲେ ମୋର ବାପା ନାହିଁ, ଜମି ବାଲିଚର ମାଡ଼ିଯାଇଛି ବୋଲି ସେମିତି ମୋତେ ଧରି କୁଣ୍ଢେଇ ପକାଇଲେ ଆଉ ଏ ଜାମା ପିନ୍ଧେଇ ଦେଲେ। ମାଷ୍ଟରଙ୍କଠାରୁ ମୁଁ ଭଲ ପଢ଼ୁଛି ଶୁଣି ମୋତେ ଏ ବହି ଦେଲେ। ବହି ଉପରେ ଗୁଡ଼ା ହୋଇଥିବା ଫିତା ଉପରେ ଥିବା କାଗଜରୁ ଜାଣିଲି ଚନ୍ଦ୍ରକାନ୍ତ ଆଜି ଜିଲ୍ଲା ମାଜିଷ୍ଟ୍ରେଟ। ମୋ ମନ କୁଣ୍ଠେ ମୁଠ ହୋଇଗଲା। ଦେଖିବାକୁ ମନ ମୋର ଉଚ୍ଛନ୍ନ ହେଲେ ବି ଏ ଛିଣ୍ଡା ପିନ୍ଧି ଅଲାଜୁକି ଭାବରେ ଯାଇପାରିଲିନି। ତାଙ୍କର ବି ବେଳ ନଥିବ ଏ ଦୁଃଖିନୀର ଦୁଃଖ ଶୁଣିବାକୁ। ହେଲେ ସୁରୁ, ତାଙ୍କୁ ଦେଖି ମୋର ତତେ ଭାରି ଦେଖିବାକୁ ମନ ହେଉଛି। ତୁ କ'ଣ ସତରେ ମୋତେ ଚିହ୍ନି ପାରିବୁ ନା ଭୁଲିଯିବୁଣି? ମାତ୍ର ତୋର ପ୍ରାଣର ରେଣୁ ଆଜି ହିନିମାନି ନୁଖୁରା ବାଳ ଛିଣ୍ଡା କନା ଆଉ ଅମଙ୍ଗଳ ହାତ ନେଇ ତୋ ପାଖକୁ ଯାଇପାରୁନି। ହେଲେ ତତେ ଆଜି ହାତ ପାତୁଛି ସୁରୁ। 2 ବର୍ଷ ହେଲା ପାଳି ଆସୁଥିବା କାର୍ତ୍ତିକ ହବିଷ ଯେମିତି ଏ ବର୍ଷ ବନ୍ଦ ହୋଇ ନଯାଏ, ମୋ ଆକାଶ ଦୀପ ଯେମିତି ଚଉରା ଉପରେ ଏ ବର୍ଷ ଜଳେ। ସୁରୁଲୋ, ତୋ ପାଖରେ ମୋର ତୋ ପ୍ରାଣର ରେଣୁର ଏତିକି ପ୍ରାର୍ଥନା, ମୋ ପାଳନ ଯେମିତି ଏ ବର୍ଷ ବନ୍ଦ ହୋଇ ନଯାଏ, ତାଙ୍କର ଆତ୍ମା ଯେମିତି ଶାନ୍ତି ପାଏ। ତୋରଣେଣୁ ଲୁହ ପଡ଼ି ଅସ୍ପଷ୍ଟ ହୋଇଯାଇଥିବା ଚିଠିଟି ସୁରଭିର ଲୁହରେ ଆହୁରି ଅସ୍ପଷ୍ଟ ହୋଇଗଲା। ଲୁହଧାର ଗଡ଼ି ଆସୁଥିଲା ତାର ଚିବୁକ ଦେଇ, ନିଜକୁ ସାନ୍ତ୍ୱନା ଦେଇପାରୁନଥିଲା ସେ। ସୁରୁ ସୁରୁ, ଆଜି ମୋର ଗୋଟେ ବଡ଼ ଦିନ ସୁରୁ, ପଶି ଆସିଲେ ଚନ୍ଦ୍ରକାନ୍ତ। ସୁରୁ ଲୁହବଳା ମୁହଁଟି ପୋଛି ଦେଇ ତାଙ୍କୁ ଚାହିଁ ରହିଲା। ହାତରୁ ଚିଠିଟି କେତେବେଳେ ଖସି ପଡ଼ିଲା ତାର ଖିଆଲ ନାହିଁ। ସୁରୁର ଏ ଅବସ୍ଥା ଚନ୍ଦ୍ରକାନ୍ତଙ୍କୁ ବ୍ୟତିବ୍ୟସ୍ତ କରିଦେଲା। ଚନ୍ଦ୍ରକାନ୍ତ ପଚାରିଲେ, ତମେ ଏତେ ଶୁଖିଲା ଦିଶୁଛ କାହିଁକି, କ'ଣ ହେଲା? ନା କିଛି ହୋଇନାହିଁ, କ'ଣ କହୁଥିଲ କହୁନା, ପଚାରିଲା ସୁରୁ। ଆଜି ମୋର ଡିଗ୍ରୀ ହେଲା ମକଦ୍ଦମାରେ। କେଉଁ ମକଦ୍ଦମା? ଯେଉଁ ମକଦ୍ଦମା ଉପରେ ମୋର ଜିଲ୍ଲା ମାଜିଷ୍ଟ୍ରେଟ୍ ପଦର ମର୍ଯ୍ୟାଦା ନିର୍ଭର କରୁଥିଲା, ମୋର ସେଇ ମକଦ୍ଦମାରେ ଡିଗ୍ରୀ ହୋଇଛି ସୁରୁ। ଆଜି ମୋର ବଡ଼ ସୁଦିନ ସୁରୁ, ଆଜି ମୋର ବଡ଼ ସୁଦିନ। କେଉଁ ମକଦ୍ଦମା? ତୁମ ନାଁରେ ପୁଣି ମକଦ୍ଦମା? ହଁ ସୁରୁ, ମୋ ନାଁରେ ମକଦ୍ଦମା। ଆଜିକୁ ପ୍ରାୟ 7 ବର୍ଷ ତଳର କଥା, କଲେଜକୁ ବାପାଙ୍କ ଗାଡ଼ି ନେଇ ଖୁବ୍ ଜୋରରେ ଯାଉଥିଲି। ଅଚାନକ ଭାବରେ ମଙ୍ଗଳାବାଗ ଛକରେ ଗୋଟିଏ ଦୁର୍ଘଟଣା ଘଟିଲା। ଜଣେ ଲୋକ ମୋ ମଟର ଚକ ତଳେ ଚିପି ହୋଇଗଲା। ଖବର ନେବାରେ ଜାଣିଲି ସେ ଲୋକଟା ଅନ୍ଧ, ହରିପୁର ସ୍କୁଲର ପ୍ରଧାନ ଶିକ୍ଷକ। ପୋଲିସ ତା ପକ୍ଷରୁ ମୋ ନାଁରେ ମକଦ୍ଦମା କରିଥିଲା। ଯାହା ହେଉ, ଆଜି ଡିଗ୍ରୀ ହୋଇଗଲା ସେ ମକଦ୍ଦମାରେ। ସୁରଭିର ବନ୍ଦ ହୋଇଯାଇଥିବା ଲୁହଧାର ପୁଣି ବହିବାରେ ଲାଗିଲା। ଚନ୍ଦ୍ରକାନ୍ତ କିଛି ବୁଝିପାରିଲେ ନାହିଁ। ବାରମ୍ବାର ପ୍ରଶ୍ନ କରିବାରୁ ସୁରଭି ତାଙ୍କ ଆଡ଼କୁ ଖଟ ଉପରେ ପଡ଼ିଥିବା ଚିଠିଟିକୁ ଠାରି ଦେଖାଇଦେଲା। ଚିଠିଟିକୁ ଉଠାଇ ନେଇ ପଢ଼ିଗଲେ ଚନ୍ଦ୍ରକାନ୍ତ। ପଢ଼ିସାରି ଲୁହ ଛଳ ଛଳ ଆଖିରେ ଡାକ ପକାଇଲେ ଅଫିସ ଟେନୋ ପ୍ରଫୁଲ୍ଲ ବାବୁଙ୍କୁ। ଭୟଭୀତ ହୋଇ ଶୋଇବା ଘର ଭିତରକୁ ପଶି ଆସିଲେ ପ୍ରଫୁଲ୍ଲ ବାବୁ। ଚନ୍ଦ୍ରକାନ୍ତ ତାଙ୍କୁ କହିଲେ, ତୁମେ ଚଞ୍ଚଳ ଯାଅ ପ୍ରଫୁଲ୍ଲ ବାବୁ, ଏଇ ଠିକଣାରେ 500 ଟଙ୍କା ମନି ଅର୍ଡର କରିଦେବ। ଚନ୍ଦ୍ରକାନ୍ତଙ୍କ ହାତରୁ ଧୀର ଭାବରେ ଟଙ୍କା ନେଇ ଠିକଣାଟି ଦେଖୁ ଦେଖୁ ପ୍ରଫୁଲ୍ଲ ବାବୁ କହିଲେ, ସରକାର ତାଙ୍କ ତରଫରୁ ଆମକୁ 500 ଟଙ୍କା ମକଦ୍ଦମା ଖର୍ଚ୍ଚ ଦେବା ପାଇଁ ପୁରା ରାୟ ହୋଇଛି, ତୁମର ସେସବୁରେ ମୁଣ୍ଡ ଖେଳାଇବା ଦରକାର ନାହିଁ, ଗମ୍ଭୀର ଭାବରେ ଉତ୍ତର ଦେଲେ ଚନ୍ଦ୍ରକାନ୍ତ। ଭୟଭୀତ ହୋଇ ପ୍ରଫୁଲ୍ଲ ବାବୁ ଫେରି ପଡ଼ିଲେ। ଚନ୍ଦ୍ରକାନ୍ତ ପଛରୁ ଡାକିଲେ, ହଁ ଶୁଣ, ମନି ଅର୍ଡର ମୋ ନାଁରେ ନ ପଠାଇ ସୁରଭି ଦେବୀଙ୍କ ନାଁରେ ପଠାଇବ, ଆଉ କୁପନରେ ଲେଖିଦେବ କାର୍ତ୍ତିକ ହବିଷ ଓ ଆକାଶ ଦୀପ ଖର୍ଚ୍ଚ। ହଁ ଚଞ୍ଚଳ ଯାଅ, ଡେରି କଲେ ଡାକଘର ବନ୍ଦ ହୋଇଯିବ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ଆକାଶ ଦୀପ। ରହିଲୁ, ନମସ୍କାର।